ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଜନସାଧାରଣଙ୍କ ଅଧିକାର ଏବଂ ସମ୍ମାନ ରକ୍ଷା କରିବା ଲାଗି ସମାନ ଡିଜିଟାଲ ପରିବେଶ ସୁନିଶ୍ଚିତ କରିବା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ। ଶହୀଦମାନଙ୍କ ନିଃସ୍ୱାର୍ଥପର ପ୍ରଚେଷ୍ଟା ଯୋଗୁଁ ହିଁ ଆସାମର ଅନନ୍ୟ ସଂସ୍କୃତି ଏବଂ ପରିଚୟ ଅକ୍ଷୁର୍ଣ୍ଣ ରହିପାରିଛି, କହିଲେ ପ୍ରଧାନମନ୍ତ୍ରୀ। ମସ୍କୋଠାରେ ଅନୁଷ୍ଠିତ ଏକବିଂଶତମ ଭାରତ ରୁଷ ଆନ୍ତଃ ସରକାରୀ ଆୟୋଗ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ଓ ତାଙ୍କ ରୁଷ ପ୍ରତିପକ୍ଷ କଲେ ସହ ଅଧ୍ୟକ୍ଷତା। ବିଭିନ୍ନ ଖାଦ୍ୟଶସ୍ୟ, ପାଣିପାଗ ଏବଂ ଜଳ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ଲାଗି ଉଦ୍ଦିଷ୍ଟ ଡିଜିଟାଲ କୃଷି ମିଶନକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ ଏବଂ ଓମାନର ମସ୍କଟରେ ଚାଲିଥିବା ମହିଳା ଜୁନିୟର ଏସିଆ କପ୍ ହକି ପ୍ରତିଯୋଗିତାର ଫାଇନାଲରେ ଆସନ୍ତାକାଲି ଭାରତ ଭେଟିବ ଚୀନକୁ। ସାଇବର ଅପରାଧ ଓ ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ମାନବିକ ଅଧିକାର ପ୍ରତି ନୂତନ ବିପଦ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଆଜି ମାନବ ଅଧିକାର ଦିବସ ଅବସରରେ ନୂଆଦିଲ୍ଲୀଠାରେ ଜାତୀୟ ମାନବ ଅଧିକାର ଆୟୋଗଙ୍କ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହକୁ ସମ୍ବୋଧିତ କରି ରାଷ୍ଟ୍ରପତି ଏହା କହିଛନ୍ତି, ସମସ୍ତଙ୍କ ଅଧିକାର ଏବଂ ସମ୍ମାନ ରକ୍ଷା କରିବା ଲାଗି ସମାନ ଡିଜିଟାଲ ପରିବେଶ ସୁନିଶ୍ଚିତ କରିବା ଉପରେ ଶ୍ରୀମତୀ ମୁର୍ମୁ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ଡିଜିଟାଲ ଯୁଗ ପରିବର୍ତ୍ତନଶୀଳ, ତେବେ ସାଇବର ଅପରାଧ, ଡିପ୍ଫେକ୍, ଗୋପନୀୟତା ଏବଂ ଭୁଲ ତଥ୍ୟର ପ୍ରସାରଣ ଭଳି ସମସ୍ୟା ଏକ ଉଦ୍ବେଗଜନକ ସ୍ଥିତି ସୃଷ୍ଟି କରିଛି। ଦେଶରେ ସବୁବର୍ଗ ଲୋକଙ୍କର ଅଧିକାର ଅକ୍ଷୁର୍ଣ୍ଣ ରଖିବା ଦିଗରେ ଜାତୀୟ ମାନବ ଅଧିକାର ଆୟୋଗଙ୍କ ସକ୍ରିୟ ଭୂମିକାକୁ ଏହି ଅବସରରେ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ଏଥିସହିତ ଏ କ୍ଷେତ୍ରରେ ବିଭିନ୍ନ ନୀତି କାର୍ଯ୍ୟକାରୀ କରିବା ଲାଗି ପରାମର୍ଶ ଦେବା ଏବଂ ସଚେତନତା ସୃଷ୍ଟି କରିବା ଦିଗରେ ଆୟୋଗଙ୍କ ଅବଦାନ ସ୍ମରଣୀୟ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଦାରିଦ୍ର୍ୟ ଦୂରୀକରଣ, କ୍ଷୁଦା ମୂଳୋତ୍ପାଟନ ଏବଂ ଯୁବବର୍ଗଙ୍କୁ ସମାନ ସୁଯୋଗ ପ୍ରଦାନ କରିବା କ୍ଷେତ୍ରରେ ବିଭିନ୍ନ ଐତିହାସିକ ନୀତି କାର୍ଯ୍ୟକାରୀ କରି ଭାରତ ବିଶ୍ୱ ସମ୍ମୁଖରେ ଏକ ଉଜ୍ଜଳ ଉଦାହରଣ ସାଜିଛି। ଏହି ଅବସରରେ ରାଷ୍ଟ୍ରପତି ଜାତୀୟ ମାନବାଧିକାର ଆୟୋଗଙ୍କ ତିନୋଟି ସ୍ମରଣିକା ଉନ୍ମୋଚନ କରିଛନ୍ତି। ଏଠାରେ ସୂଚନା ଦିଆଯାଇପାରେ, ସାରା ବିଶ୍ୱରେ ମାନବାଧିକାରର ସୁରକ୍ଷା ନିମନ୍ତେ 1948 ଆଜିର ଦିନରେ ଜାତିସଂଘ ସାଧାରଣ ସଭା ଦ୍ୱାରା ମାନବାଧିକାର ସମ୍ପର୍କିତ ଘୋଷଣାନାମା ଗ୍ରହଣ କରାଯାଇଥିଲା। ଚଳିତ ବର୍ଷ ମାନବାଧିକାର ଦିବସର ବିଷୟବସ୍ତୁ ରହିଛି, ଆମ ଅଧିକାର, ଆମ ଭବିଷ୍ୟତ ବର୍ତ୍ତମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଶହୀଦ ଦିବସ ହେଉଛି ଆସାମ ଅଭିଯାନରେ ସାହସ ପ୍ରଦର୍ଶନ କରିଥିବା ତଥା ବଳିଦାନ ଦେଇଥିବା ବୀର ଶହୀଦମାନଙ୍କୁ ସ୍ମରଣ କରିବାର ଏକ ପ୍ରକୃଷ୍ଟ ସମୟ। ଏ ସମ୍ପର୍କରେ ଦେଇଥିବା ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି, ଏହି ଶହୀଦମାନଙ୍କ ନିଃସ୍ୱାର୍ଥପର ପ୍ରଚେଷ୍ଟା ଯୋଗୁଁ ହିଁ ଆସାମର ଅନନ୍ୟ ସଂସ୍କୃତି ଏବଂ ପରିଚୟ ଅକ୍ଷୁର୍ଣ୍ଣ ରହିପାରିଛି। ଶହୀଦମାନଙ୍କ ସାହସ ଏକ ବିକଶିତ ଆସାମ ଗଠନ ଦିଗରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରେରଣା ଯୋଗାଇଥାଏ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କ ରୁଷ ପ୍ରତିପକ୍ଷଙ୍କ ସହିତ ଆଜି ମସ୍କୋଠାରେ ଅନୁଷ୍ଠିତ ଏକବିଂଶତମ ଭାରତ ରୁଷ ଆନ୍ତଃ ସରକାରୀ ଆୟୋଗ ବୈଠକରେ ସହ ଅଧ୍ୟକ୍ଷତା କରିଛନ୍ତି। ଏହି ଅବସରରେ ଦୁଇ ନେତା ଭାରତ ଓ ରୁଷ ମଧ୍ୟରେ ପ୍ରତିରକ୍ଷା ଓ ଶିଳ୍ପ କ୍ଷେତ୍ରରେ ସହଯୋଗ ବୃଦ୍ଧି ସମ୍ପର୍କରେ ଆଲୋଚନା କରିବା ସହିତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ସମସାମୟିକ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ସମସ୍ୟା ଉପରେ ମଧ୍ୟ ମତ ବିନିମୟ କରିଛନ୍ତି। ଗତ ରବିବାରଠାରୁ ତିନିଦିନିଆ ରୁଷ ଗସ୍ତରେ ଥିବା ଶ୍ରୀ ସିଂ ଆଜି ମସ୍କୋଠାରେ ଟମ୍ପ ଅଫ୍ ଦ ଅନ୍ନୋନ୍ ସୋଲଜରଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗତକାଲି ରୁଷର କାଲିନିନ୍ଗ୍ରାଡ୍ଠାରେ ଭାରତୀୟ ନୌସେନାର ଆଇଏନ୍ଏସ୍ ତୁସ୍ରିଲ୍କୁ ସାମିଲ କରାଯାଇଛି। ଏହାକୁ ଉଭୟ ଦେଶ ମଧ୍ୟରେ ଥିବା ବହୁଦିନର ବନ୍ଧୁତ୍ୱ ପଥରେ ଏକ ଉଲ୍ଲେଖନୀୟ ମାଇଲ୍ଷ୍ଟୋନ୍ ଭାବେ ଅଭିହିତ କରିବା ସହ ଆତ୍ମନିର୍ଭର ଭାରତ ଅଭିଯାନକୁ ରୁଷର ସମର୍ଥନ ଥିବା ଏହାଦ୍ୱାରା ପ୍ରତିଫଳିତ ହେଉଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀଠାରେ ଆମେରିକୀୟ ଜିଉଇସ୍ କମିଟି ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି। ପଶ୍ଚିମ ଏସିଆ ଅଞ୍ଚଳରେ ସାମ୍ପ୍ରତିକ ସ୍ଥିତି ଏବଂ ବିଭିନ୍ନ କ୍ଷେତ୍ରରେ ଥିବା ଭାରତ ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱିପକ୍ଷୀୟ ଭାଗିଦାରୀ ସମ୍ପର୍କରେ ସେମାନେ ଆଲୋଚନା କରିଛନ୍ତି ବୋଲି ଡକ୍ଟର ଜୟଶଙ୍କର ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ସ୍ମାର୍ଟ ଇଣ୍ଡିଆ ହାକାଥନ୍ 2024 ସପ୍ତମ ସଂସ୍କରଣର ଗ୍ରାଣ୍ଡ ଫିନାଲେ ଆସନ୍ତାକାଲି ଦେଶର 51 କେନ୍ଦ୍ରରେ ଆରମ୍ଭ ହେବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ଆଭାସୀ ଜରିଆରେ ଉଦ୍ଘାଟନ କରିବେ। ଗ୍ରାଣ୍ଡ ଫିନାଲେରେ 1300 ଅଧିକ ଛାତ୍ର ଅଂଶଗ୍ରହଣ କରିବେ। ଆସନ୍ତାକାଲି ଗ୍ରାଣ୍ଡ ଫିନାଲେରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମାବେଶକୁ ସମ୍ବୋଧିତ କରିବା ସହ ଯୁବ ପ୍ରତିଭାଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର କ୍ୟାବିନେଟ୍ ବିଭିନ୍ନ ଖାଦ୍ୟଶସ୍ୟ, ପାଣିପାଗ ଏବଂ ଜଳ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ଲାଗି ଉଦ୍ଦିଷ୍ଟ ଡିଜିଟାଲ କୃଷି ମିଶନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିଲାଗି 2,817 କୋଟି ଟଙ୍କା ବ୍ୟୟଟକଳ କରାଯାଇଛି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ଲୋକସଭାରେ ସୂଚନା ଦେଇଛନ୍ତି। ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ କହିଛନ୍ତି, ମୋଦି ସରକାରଙ୍କ ତୃତୀୟ ପାଳିର 100 ଦିନ ମଧ୍ୟରେ କୃଷକମାନଙ୍କ କଲ୍ୟାଣ ଲାଗି ବିଭିନ୍ନ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିସହିତ କୃଷି କ୍ଷେତ୍ରରେ ଥିବା ଷ୍ଟାର୍ଟଅପ୍ ଏବଂ ଗ୍ରାମାଞ୍ଚଳ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ 750 କୋଟି ଟଙ୍କାର ଏକ ପାଣ୍ଠି ମଧ୍ୟ ଗଠନ କରାଯାଇଛି ବୋଲି ଶ୍ରୀ ଚୌହାନ କହିଛନ୍ତି। 2015-2023 ମଧ୍ୟରେ ଦେଶରେ ଯକ୍ଷ୍ମାଜନିତ ମୃତ୍ୟୁହାର 21.4% ହ୍ରାସ ପାଇଛି ବୋଲି ସରକାର କହିଛନ୍ତି। ଆଜି ରାଜ୍ୟସଭାରେ ଏ ସମ୍ପର୍କିତ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ 8 ବର୍ଷ ମଧ୍ୟରେ ଯକ୍ଷ୍ମାଜନିତ ମୃତ୍ୟୁ ପ୍ରତି 1 ଲକ୍ଷ ଜନସଂଖ୍ୟାରେ 28ରୁ ହ୍ରାସ ପାଇ 22ରେ ପହଞ୍ଚିଛି। ସେହିଭଳି ଯକ୍ଷ୍ମା ସଂକ୍ରମଣ ହାର ମଧ୍ୟ ଇତିମଧ୍ୟରେ 17.7% ହ୍ରାସ ପାଇଛି। 2015 ପ୍ରତି 1 ଲକ୍ଷ ଜନସଂଖ୍ୟାରେ ଏହା 237 ଥିବାବେଳେ 2023 195କୁ ହ୍ରାସ ପାଇଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଦେଶବ୍ୟାପୀ ଜାତୀୟ ଯକ୍ଷ୍ମା ମୂଳୋତ୍ପାଟନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବା ଦ୍ୱାରା ଏଭଳି ସଫଳତା ହାସଲ କରାଯାଇଛି ବୋଲି ଶ୍ରୀମତୀ ପଟେଲ କହିଛନ୍ତି। ଦେଶରେ ସହରୀକରଣ ପ୍ରକ୍ରିୟା 35% ବୃଦ୍ଧି ପାଇଛି ବୋଲି ସହରାଞ୍ଚଳ ଓ ଗୃହ ନିର୍ମାଣ ବ୍ୟାପାର ମନ୍ତ୍ରୀ ମନୋହର ଲାଲ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ସେ କହିଛନ୍ତି, ଏହି ପ୍ରକ୍ରିୟା ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଆଗାମୀ କିଛି ବର୍ଷ ମଧ୍ୟରେ ଏହା 40-50% ଛୁଇଁପାରେ ବୋଲି ସରକାର ଆଶା କରିଛନ୍ତି। ସହରୀକରଣ ବୃଦ୍ଧି ପ୍ରକ୍ରିୟା ଦ୍ୱାରା ସହରାଞ୍ଚଳ ଭିତ୍ତିଭୂମିର ଗୁରୁତ୍ୱ ମଧ୍ୟ ବୃଦ୍ଧି ପାଉଛି ବୋଲି ଶ୍ରୀ ଲାଲ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ପିଏମ୍ ଆବାସ ଯୋଜନା 2.0 ଉପରେ ଆଲୋକପାତ କରି କହିଛନ୍ତି, ଏହି 5 ବର୍ଷିଆ ଯୋଜନା ମାଧ୍ୟମରେ ଦେଶର ସହରାଞ୍ଚଳରେ 1 କୋଟି ଗୃହ ନିର୍ମାଣ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ମାତ୍ର 6-7% ଆବଣ୍ଟନ କରାଯାଇଛି, ଯାହାଦ୍ୱାରା ପ୍ରାୟ 7 ଲକ୍ଷ ଗୃହ ନିର୍ମାଣ କରାଯିବ। ଏଥିଲାଗି ସମସ୍ତ ପ୍ରକ୍ରିୟା ଶେଷ ହୋଇଛି ଏବଂ ଚଳିତ ବର୍ଷ ଏହି ଘର ନିର୍ମାଣ କରାଯାଇ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ଲାଲ କହିଛନ୍ତି। ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ସଞ୍ଜୟ ମାଲହୋତ୍ରା ଆସନ୍ତାକାଲିଠାରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଦାୟିତ୍ୱ ନିର୍ବାହ କରିବେ। ବର୍ତ୍ତମାନର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ମୁମ୍ବାଇଠାରେ ତାଙ୍କ ବିଦାୟକାଳୀନ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ମାଲହୋତ୍ରାଙ୍କ ନେତୃତ୍ୱରେ ଆଗାମୀ ଦିନରେ ବିଭିନ୍ନ ସମସ୍ୟାକୁ ସୁଚାରୁରୂପେ ସମାଧାନ କରିବାରେ ରିଜର୍ଭ ବ୍ୟାଙ୍କ ସଫଳ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଆଗାମୀ ଦିନରେ ମୁଦ୍ରାସ୍କୀତି ନିୟନ୍ତ୍ରଣ, ବିଶ୍ୱସ୍ତରରେ ହେଉଥିବା ପରିବର୍ତ୍ତନ ସହିତ ନିଜକୁ ଖାପ ଖୁଆଇବା, ସାଇବର ନିରାପତ୍ତା ଜନିତ ସମସ୍ୟାର ସମାଧାନ ଆଦି ବହୁବିଧ ସମସ୍ୟା ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ରହିଛି। ତେବେ ମିଳିତ ପ୍ରଚେଷ୍ଟା ଦ୍ୱାରା ଏସବୁକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଶ୍ରୀ ଦାସ ଆଶାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ତାଙ୍କ କାର୍ଯ୍ୟକାଳ ସମୟରେ ଆର୍ବିଆଇ ଏକ ସମନ୍ୱିତ ପରାମର୍ଶ ଆଧାରିତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଥିଲା। ପ୍ରତ୍ୟେକ କ୍ଷେତ୍ରରେ ବିଶେଷକରି COVID-19 ମହାମାରୀ ସମୟରେ ମଧ୍ୟ ଆର୍ବିଆଇର ବିଭିନ୍ନ ପ୍ରତିପକ୍ଷଙ୍କ ସହିତ ନିୟମିତ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯାଉଥିଲା। ତାଙ୍କ କାର୍ଯ୍ୟକାଳ ସମୟରେ ନୂତନ ପ୍ରଯୁକ୍ତି ବିଦ୍ୟାର ସୁଫଳ ବିଭିନ୍ନ କ୍ଷେତ୍ରରେ ଉପଯୋଗ କରାଯିବା ସହିତ ୟୁଏଲ୍ଆଇ ଓ ୟୁପିଆଇ ପ୍ରକ୍ରିୟା, କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା ପାଇଲଟ ପ୍ରକଳ୍ପ ଏବଂ ଆର୍ବିଆଇ ଅଭିନବତା ହବ୍ ପ୍ରତିଷ୍ଠା ଆଦି ବିଭିନ୍ନ ଯୋଜନାର ସୁଫଳ ରୂପାୟନ କରାଯାଇଥିଲା ବୋଲି ଶ୍ରୀ ଦାସ କହିଛନ୍ତି। ମୁମ୍ବାଇର କୁର୍ଲାଠାରେ ଗତ ରାତିରେ ବସ୍ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। ଏହାଛଡ଼ା 49 ଜଣ ଗୁରୁତରଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଇତିମଧ୍ୟରେ ସମ୍ପୃକ୍ତ ବସ୍ ଡ୍ରାଇଭରକୁ ପୁଲିସ୍ ଗିରଫ କରି ଅଦାଲତରେ ହାଜର କରିଛି ଏବଂ ଅଦାଲତ ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଏହି ଡ୍ରାଇଭରକୁ ପୁଲିସ୍ ହେପାଜତରେ ରହିବା ପାଇଁ ଅନୁମତି ଦେଇଛନ୍ତି। ବୈଦେଶିକ ସଚିବ ବିକ୍ରମ ମିଶ୍ରି ଭାରତ ଗସ୍ତରେ ଆସିଥିବା ଜର୍ମାନ ସାଂସଦ ଆଣ୍ଡ୍ରୁ ସ୍କର୍ଜ, ଇଙ୍ଗୋ ଗାଡେଚେନ୍ସ, ଜେସିନ୍ ଲଚ୍ ଓ ସେବାସିଷ୍ଟିଆନ୍ ସ୍କାଫେଙ୍କ ସହିତ ଆଜି ନୂଆଦିଲ୍ଲୀଠାରେ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ବୈଦେଶିକ ସଚିବ ଭାରତ ଜର୍ମାନ ରଣନୈତିକ ଭାଗିଦାରୀର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିବା ସହିତ ଆପୋଷ ଗୁରୁତ୍ୱ ବହନ କରୁଥିବା ବିଭିନ୍ନ ବୈଷୟିକ ସମସ୍ୟା ଉପରେ ମଧ୍ୟ ମତ ବିନିମୟ କରିଛନ୍ତି। ଓମାନର ମସ୍କଟଠାରେ ଚାଲିଥିବା ମହିଳା ଜୁନିୟର ଏସିଆ କପ୍ ହକି ପ୍ରତିଯୋଗିତାର ଫାଇନାଲରେ ଭାରତ ଚୀନ୍କୁ ଭେଟିବ। ଆସନ୍ତାକାଲି ଏହି ଫାଇନାଲ ମ୍ୟାଚ୍ ଭାରତୀୟ ସମୟ ରାତି 8:30 ଖେଳାଯିବ। ଗତକାଲି ଅନୁଷ୍ଠିତ ସେମିଫାଇନାଲରେ ଭାରତ ମାଲେସିଆକୁ 5-0 ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଜନସାଧାରଣଙ୍କ ଅଧିକାର ଏବଂ ସମ୍ମାନ ରକ୍ଷା କରିବା ଲାଗି ସମାନ ଡିଜିଟାଲ ପରିବେଶ ସୁନିଶ୍ଚିତ କରିବା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ। ଶହୀଦମାନଙ୍କ ନିଃସ୍ୱାର୍ଥପର ପ୍ରଚେଷ୍ଟା ଯୋଗୁଁ ହିଁ ଆସାମର ଅନନ୍ୟ ସଂସ୍କୃତି ଏବଂ ପରିଚୟ ଅକ୍ଷୁର୍ଣ୍ଣ ରହିପାରିଛି କହିଲେ ପ୍ରଧାନମନ୍ତ୍ରୀ। ମସ୍କୋଠାରେ ଅନୁଷ୍ଠିତ 21ତମ ଭାରତ ରୁଷ ଆନ୍ତଃ ସରକାରୀ ଆୟୋଗ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ଓ ତାଙ୍କ ରୁଷ ପ୍ରତିପକ୍ଷ କଲେ ସହ ଅଧ୍ୟକ୍ଷତା। ଏବଂ ଓମାନର ମସ୍କଟରେ ଚାଲିଥିବା ମହିଳା ଜୁନିୟର ଏସିଆ କପ୍ ହକି ପ୍ରତିଯୋଗିତାର ଫାଇନାଲରେ ଆସନ୍ତାକାଲି ଭାରତ ଭେଟିବ ଚୀନକୁ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।